সুন্দর ইংলিশের খেয়া শোক চাড়িস তার তার যথা যথা দুঃখ দুঃখ
ଆଉ କୌଣସି ଫୁଲ ଫଳ ମିଳିବ ନାହିଁ। ବେଦରେ ତାହା ନିମନ୍ତେ କୁହାଯାଇଛି, ଓମ୍ ଇତି ସତ୍ୟଂ ନିତ୍ୟଂ ରୂପଂ ତଦେତତ୍ ପୁଷ୍ପଂ ଫଳଂ ବାହକଃ ଯତ୍ ସତ୍ୟଂ ମହେଶ୍ୱରୋ ଯଶସ୍ୱୀ କଲ୍ୟାଣ କୀର୍ତ୍ତିଃ ଭବିତା ପୁଷ୍ପଂ ହି ଫଳଂ ବାହକଃ ସତ୍ୟଂ ବାହକଃ ଶରୀର ସାହାଯ୍ୟରେ ପରମତତ୍ତ୍ୱ ଓମ୍ ତତ୍ସତ୍ ସନ୍ତୋଷ ବିଧାନ ପାଇଁ ଯେଉଁ କାର୍ଯ୍ୟ ସମ୍ବାଦ ହୁଏ ତାହା ଅନିତ୍ୟ ଶରୀର ଦ୍ୱାରା ସମ୍ବାଦ ହେଲେ ମଧ୍ୟ କେତେବେଳେ ବି ତାହା ଅନିତ୍ୟ ହୁଏ। ବାସ୍ତବିକ କ୍ଷେତ୍ରରେ ଏହି ପ୍ରକାର କାର୍ଯ୍ୟକଳାପ ନିତ୍ୟ ସ୍ଥାୟୀ, ତେଣୁ ଯଥାଯଥ ଭାବରେ ଶରୀରର ଯତ୍ନ ନେବା କର୍ତ୍ତବ୍ୟ। ଶରୀର ଯେହେତୁ ଅନିତ୍ୟ, ତେଣୁ ଯଦି କୌଣସି ବାଘ ଖାଇବାକୁ ଆସିବ କିମ୍ବା ଶତ୍ରୁ ତାକୁ ବଧ କରିବାକୁ ଆସିବ ତାହେଲେ ସେମାନଙ୍କ ସମ୍ମୁଖରେ ତାକୁ ରଖିବା ଉଚିତ ନୁହେଁ। ଶରୀରକୁ ରକ୍ଷା କରିବା ହିଁ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ। ସର୍ବପ୍ରଥମେ ଆମେ ଆମର ଏଇ ଭାଗବତ କ୍ଲାସ୍ ଦେଇଥିବା ଭକ୍ତବୃନ୍ଦ ଏବଂ ମାତୃବୃନ୍ଦକୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ମହାଭାରତର ଭୁବନେଶ୍ୱର ମନ୍ଦିର ତରଫରୁ ଆଜିକୁ ସ୍ୱାଗତ ଜଣାଉଛୁ। ଆଜି ବହୁତ ପବିତ୍ର ତିଥି, ପଞ୍ଚମୀ ଆରମ୍ଭ ହୋଇଯାଇଛି, ପଞ୍ଚୁକ ଆରମ୍ଭ ହୋଇଯାଇଛି, ଆସିଥିବା ଆମର କାଲି ଆରମ୍ଭ ହେଉଛି, କିନ୍ତୁ ସ୍ନାତନ ପରେ ଆଜିକୁ ଆରମ୍ଭ ହେଉଛି। ଆଜି ଏକାଦଶୀରୁ ପୁନଃ ପାଞ୍ଚ ଦିନ, ଏ ପାଞ୍ଚ ଦିନ ପଞ୍ଚୁକ କାର୍ତ୍ତିକ ମାସ ବହୁତ ପବିତ୍ର ମାସ, ଦାମୋଦର ମାସ ବୋଲି କହିଲେ ବୈଷ୍ଣବ ଭାଷାରେ, ବୈଷ୍ଣବ ପରିଭାଷାରେ କାର୍ତ୍ତିକ ମାସକୁ ଦାମୋଦର ମାସ ବୋଲି କହିଲେ। ସବୁ ମାସରେ ଗୋଟେ ବୈଷ୍ଣବ ନାମ ଅଛି, ତେଣୁ ଏ କାର୍ତ୍ତିକ ମାସର ନାମ ହେଉଛି ଦାମୋଦର। ଏବଂ ଏଇ ଦାମୋଦର ମାସରେ ବିଶେଷ ଭାବରେ ଏଇ ମାସଟାକ ବହୁତ ପୁଣ୍ୟ ପବିତ୍ର ମାସ, କିନ୍ତୁ ଅନ୍ତପକ୍ଷେ ଯେଉଁମାନେ ଏଇ ମାସକ ଯାକ ପାଳନ ନ କରିପାରନ୍ତି, କାର୍ତ୍ତିକ ମାସ ଯେଉଁଭଳିଆ ପାଳନ କରିବା କଥା, ଅନ୍ତପକ୍ଷେ ଏଇ ପାଞ୍ଚ ଦିନ ପାଳନ କଲେ ମଧ୍ୟ ସେ ତାର ଫଳ ପାଇବ। ଏବଂ ଏଇ ପାଞ୍ଚ ଦିନ ଭିତରେ ମଧ୍ୟ ଯଦି ଯେଉଁମାନେ ପାଳନ ନ କରିପାରନ୍ତି, ଅନ୍ତପକ୍ଷେ ଅନ୍ତିମ ଦିନ ଯେଉଁ ଅଛି ପୂର୍ଣ୍ଣମୀ ଦିନ, ସେ ଦିନଟି ଯଦି ପାଳନ କରିବେ ତାହେଲେ ମଧ୍ୟ ସେମାନେ ସେ ପୂର୍ଣ୍ଣଫଳ ପ୍ରାପ୍ତ ହେବେ। ଯେହେତୁ ଏଇଭଳି ପବିତ୍ର ତିଥି ପଞ୍ଚୁକ ତିଥି ଆରମ୍ଭ ହେଉଛି, ତେଣୁ ଆଜି ବହୁତ ଭକ୍ତମାନେ ଆମର ମନ୍ଦିରରେ ଆସିଛନ୍ତି। ଯାହା ହଉ, ଆମେ ଏଇ ଭାଗବତ ଅଷ୍ଟମ ସ୍କନ୍ଧ ଉଣେଇଶ ଅଧ୍ୟାୟ, ଏଇ ଅଧ୍ୟାୟ ଶେଷ କହୁଛି ବଳି ମହାରାଜଙ୍କ ନିକଟରୁ ବାମଦେବଙ୍କ ଧ୍ୟାନ ଭିକ୍ଷା ବିଷୟରେ ବର୍ଣ୍ଣନା କରାଯାଉଛି। ଭଗବାନ ତିନିବାର ଭୂମି ମାଗିଛନ୍ତି, ଭିକ୍ଷା କରିଛନ୍ତି, ଏବଂ ସେ ତିନିବାର ଭୂମି ବଳି ମହାରାଜ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଇଯାଇଛନ୍ତି। କିନ୍ତୁ ତଥାପି ବଳି ମହାରାଜ କହୁଛନ୍ତି, ତିନିବାର ଭୂମି ତମେ ନେଇ କ'ଣ କରିବ, ତମର ଆଉ କ'ଣ ନେବା କଥା ମୋଠୁ ନେଇଯା, କାରଣ ମୁଁ ତ୍ରିଲୋକର ଅଧିଷ୍ଠ। କିନ୍ତୁ ଭଗବାନ କହୁଛନ୍ତି ଯେ ଯେତିକିରେ ସନ୍ତୁଷ୍ଟ, ଯେତିକି ମିଳୁଛି ସେତିକିରେ ଯଦି ସନ୍ତୁଷ୍ଟ ନ ହେବ ତାହେଲେ ତାକୁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡରେ ମଧ୍ୟ ସେ ତୃପ୍ତି ଲାଭ କରିପାରିବ ନାହିଁ। ଲୋଭୀ ବ୍ୟକ୍ତିକୁ ଯଦି ସମଗ୍ର ପୃଥିବୀ ଦିଆଯାଇବା ବା ସମଗ୍ର ଭୂଗୋଳ ଦିଆଯାଏ ମଧ୍ୟ ସେ ସେଥିରେ ସନ୍ତୁଷ୍ଟ ହେବନି, ଆହୁରି ତା ଅଧିକ ଦରକାର ହେବ। ଏଇଭଳି ଭାବରେ କହିକିରି ଭଗବାନ କହୁଛନ୍ତି ଯେ ମୋର ଏଇ ତିନିପାଦ ଭୂମିରେ ମୋର ସିଦ୍ଧ ମୋର ସିଦ୍ଧ ହେବ, ଏ ତିନିପାଦ ଭୂମି ଦ୍ୱାରା ମୋର ସିଦ୍ଧ ହେବ। ଏତେ କହିବାରୁ ବଳି ମହାରାଜ ମାତ୍ରିମାନେ ସେ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଶଙ୍କର ଜଳ ପ୍ରଦାନ କରିକି ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ସେହି ସମୟରେ ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟ ସିଏ ଆସିକି ତାଙ୍କୁ ବଧ କରୁଛନ୍ତି, କଥା କହୁଛନ୍ତି। ପ୍ରକୃତରେ ତାକୁ ଜାଣିନି, ଏ ଯେଉଁ ବାମନ କରି ଯିଏ ଆସିଛନ୍ତି ସିଏ ସାଧାରଣ ବାମନ ଦେଲେ ନୁହନ୍ତି, ସିଏ ହେଉଛନ୍ତି ସ୍ୱୟଂ ଭଗବାନ ଆସିଛନ୍ତି, କଶ୍ୟପ ଏକ ଅଧିକ ପୁତ୍ର ହିସାବରେ ଆସିଛନ୍ତି ସେ। ଏବଂ ସେ ତମଠୁ ତିନିପାଦ ଭୂମି ମାଧ୍ୟମରେ ଦୁଇ ପାଦରେ ସମସ୍ତ ବ୍ରହ୍ମାଣ୍ଡକୁ ସେ ଅଧିକାର କରିଲେ। ଗୋଟିଏ ପାଦରେ ସେ ଏତେ ଭୂମି ଅଛି ସବୁ ମାନେ ନିଜ ଅଧିକ ଅର୍ଜନକୁ ନେଇଯିବେ, ଏବଂ ଆଉ ଗୋଟିଏ ପାଦରେ ସମଗ୍ର ଆକାଶ ଯେଉଁ ରହିଛି ମହାକାଶ ତାକୁ ମଧ୍ୟ ସେ ନେଇଯିବେ। ତେଣୁ ତୃତୀୟ ପାଦ ଭୂମି ଦେବା ମଧ୍ୟ ତମର ଆଉ କିଛି ନଥିବ, ସ୍ଥାନ ନଥିବ, କ'ଣ ଦେବ। ଏବଂ ସେ ଯଦି ଯେଉଁ ଯାହା ସବୁ ନେବେ ତମଠୁ, ତାକୁ ନେଇକିରି ତମର ଶତ୍ରୁ ଇନ୍ଦ୍ରଙ୍କୁ ସେ ପ୍ରଦାନ କରିବେ, ଦେବତାମାନଙ୍କୁ ପ୍ରଦାନ କରିବେ। ତେଣୁ ଏ ଯେଉଁ ତମେ ସବୁ ଦାନ କରିଦେଉଛ, ଯେଉଁ ଦାନ ଦ୍ୱାରା ସବୁକିଛି ଦାନ ଚାଲିଯିବ, ସେ ଦାନକୁ ବିଦ୍ୱାନ ବ୍ୟକ୍ତିମାନେ ପ୍ରଶଂସା କରନ୍ତି ନାହିଁ। ତେଣୁ ସେ କହୁଛନ୍ତି ଯେ ବର୍ତ୍ତମାନ ମୋତେ ସମୟ ଅଛି, ତମେ কারণ ওদের প্রতিশ্রুতি দিয়েছে প্রতিশ্রুতির ওয়ারেন্টি। তো যদি তোমার থাকবো এটা একটা মিথ্যা হবে, মু হ্যাঁ কই দিয়েছি কিন্তু না কইনি এটা মিথ্যা হয়ে যাবে। তো বিভিন্ন শ্রুতির বিভিন্ন শাস্ত্রের উদ্ধার করে শুক্রাচার্য দেখি এমনি মানে বহুত বিদ্বান ব্যক্তি ভগবতের ভগবান কাছে যে কবিনা উষণা কবি ভগবান বা বিদ্বান ভিতরে মৌচ উষণা উষণা কে শুক্রাচার্য। তেমন এতে তার জ্ঞান রয়েছে সমস্ত বৈদিক শাস্ত্র সে জানিছে জ্ঞান প্রাপ্ত হয়েছে উষণা কবি। তেমন সে শাস্ত্রের উদ্ধারের কৌশল যে ও সময়ে মিথ্যা কুয়াছে আর পরে তোমার কয়ে বসে না পাঁচ পাঁচটি স্থানের বা সাতটি স্থানের তুমি মিথ্যা কে লাস্ট সোদা কে তেমন সে বুঝাউছেন যে কেতবে মিথ্যা কুয়াছে সাধারণত মিথ্যাটা বা অনুত্তম যোগ রয়েছে এবং নষ্ট অনুত্তম অনুত্তম কে মিথ্যা অর্জুন পাই গীতার ভগবান সব কহিলে ভগবান জ্ঞান দেবে অর্জুন কহিলে মানে সব এক নিতন মানে জন্মান আপনার যা সব কৌশল সে সত্য কৌশল সেটা কৌশল অমৃত নয় বা মিথ্যা কিছু নাই বলে অর্জুন সে কহিলে ভগবান। হ্যাঁ কিন্তু কেতবে মিথ্যার আবশ্যকতা নেই কেতবে সব হুয়ে সে কথা শুক্রাচার্য কৌশল তেমন সব যুক্তি দিয়ে শাস্ত্র উদ্ধার করে সে কথা কৌশল কৌশলে জানে মিথ্যা কহিপার সে বুঝাচ্ছেন যে প্রকৃতিরে তৎ তথা মুখ্য উন্মূল সুস্যতি উদ্বর্ততে আজিরা এই যে শরীর এই গোটে বৃক্ষ ভাই ভগবন্ত পঞ্চসন্ধানকে সেটা কুহাযাইছে ঊর্ধ্ব মূল মত সাহায্য অশ্বত্থ প্রাহুর চন্দ্রাশেষ প্রণাম দশম বেদ সমেয় যেমন প্রকৃতরে এ শরীরকে গোটে গোড়াটা বৃক্ষ বলে জানান্তি সে প্রকৃতরে বিদ্বান ব্যক্তি শরীরটি এভাবে গোটে বৃক্ষ গোড়াটা বৃক্ষ তার মূল সব ঊর্ধ্ব এবং শাখা প্রশাখা ফল ফুল ফল এসব নিম্ন করছে আমি বহুত লাগলে গছ দেখছে সে গাছের মূল নিম্ন করছি এবং শাখা প্রশাখা ফুল ফল ইত্যাদি উদ্ধার হয়েছে কিন্তু আর যদি আমি দেখিবা প্রতিফলন দেখিবা গোটে জল জলাশয় বা পুষ্করিণী বা নদীর বন্ধরে যেমন গছ থিব তাকে যদি আমি দেখিবা জল ভিতরে জলরে তার প্রতিফলন দেখিবা সেতবে ওলটা দেখা যায় সেইভাবে ভাবে শরীরটি হচ্ছে বৃক্ষ হয়ে মানে সে সময় প্রশ্ন পচারি যে গছর গোটে ডাল অছি সে ডালটা কাটিদেলে সেটি তো গছর থাকলে সে সব খারাপ খারাপ সব রোগ পাউছে সব হচ্ছে সে শুকুনি ডালটা কাটিদেলে কেন সে শুকি যাচ্ছে পচারি সার কহিলে যে সে ডালটা কাটিলে সেটা মরিগলা আর সে তার শুকি যাই হোক এটি আত্মা সম্বন্ধ জ্ঞান খুব কচিত লোক জানে আত্মা সম্বন্ধ জ্ঞান বি রয়েছে যেতবে মুখ্যটাকে বাহার করা যাচ্ছে তার আত্মাটি চালি যাচ্ছে আত্মা কৌশল যেহেতু সে মৃত্যুবরণ করছে বা শুকি যাচ্ছে সে কৌশল তো আত্মা সম্বন্ধ জ্ঞান খুব কচিত লোক জানে আত্মা সম্বন্ধ জ্ঞান এবং আমার বিশেষ ভাবে আমার স্কুল পাঠ্যক্রম মাধ্যমে বা আমার যেউ বৈজ্ঞানিক মানে এমানে এইসব আত্মাকে গ্রহণ করুনাহাতে কোনো সেমানে জ্ঞান প্রাপ্ত হয়ে না তেমন সে আত্মবিশ্বাস সেমানে কহিপারিবে সেমানে অন্য সব কারণ দেবে প্রকৃত কারণটা সেমানে কহিপারিবে নাই কিন্তু এটি কুহাযাউ শাস্ত্র জিনিস কুহ সেটা কিছু ভুল নাই সেটা সমস্ত জ্ঞান রয়েছে তেমন কুহাযাউ যেতবে গছটাকে ওপাড়ি দিয়াযাউছে সেতবে সেটা শুকি যাইকি আস্তে আস্তে সেটা নষ্ট হয়ে যাচ্ছে উদ্বর্ততে অচিরা খুব শীঘ্র সেটা নষ্ট হয়ে যাচ্ছে কিন্তু এবং নষ্টা অনুরুদ্ধ সদ্য আত্মা সুস্যেন সংশয় তেমন সেইভাবে ভাবে আত্মা শরীর বিষয়ে কুহাযাউছে এটি আত্মাকে শরীর বলে কুহাযাইছে এই শরীরটা মধ্যে গোটে সেভাবে মুখ্য ভাবনা ଏଇ ବୃକ୍ଷଟାକୁ ଯଦି ଶରୀରଟାକୁ ଯଦି ଆମେ ସବୁଗୁଡ଼ା ନଷ୍ଟ କରିଦେବା, ଶରୀରଟି ଏଇଟା ଦାନ ଦିଆଯିବ, କହିକି ଆମେ ଯଦି ଗୋଟେ ସିଂହ ବା ବାଘ ଆସୁ ତାହେଲେ ଆମେ ଶରୀରଟାକୁ ଦାନ କରିବା, ତାହେଲେ ଆମେ ଏଇ ଶରୀର ଦ୍ୱାରା ଯାହା ସବୁ ଆମେ ପ୍ରାପ୍ତ ହେଇପାରିବା ସେ ପ୍ରାପ୍ତ ହେଇପାରିବା ତେଣୁ ଏହି ଭାବରେ ବିଭିନ୍ନ ପ୍ରକାର ଯୁକ୍ତି ଦେଇକି ଶୁକ୍ରାଚାର୍ଯ୍ୟ କହିବାର ଉଦ୍ଦେଶ୍ୟ ହେଉଛି ଯେ କୋଉଠି ତମେ ମିଥ୍ୟା କହିପାରିବ, ଏ ଶରୀରଟି ଯଦି ତମେ ନ ରହିବ ତାହେଲେ ତମେ କଣ ଧର୍ମ ଅର୍ଥ ଯାହା କରିବା କଥା କାମ ମୁଖ୍ୟ ଯାହା ସବୁ ଆଚରଣ କରିବା କଥା ଶରୀର ମାଧ୍ୟମରେ ସେଟା କେମିତି କରିପାରିବ, ଶରୀରଟା ଥିଲେ ଦିନା ତମେ ଯାହା ସବୁ କାର୍ଯ୍ୟ କରିପାରିବ, ତେଣୁ ଶରୀରଟା ଯଦି ଶରୀର ଗୋଟେ ଦୁଃଖ ସହିତ ତୁଳନା କରାଯାଉଛି ତାହାର ଫୁଲ ଫଳ ଏଇଟା ଯଦି ସତ୍ୟ କୁହାଯାଏ ସତ୍ୟ ବୋଲି କ'ଣ କରାଯିବ ତାହେଲେ ତାର ଯୋଉ ମୂଳ ସବୁ ରହିଛି ସେଟାକୁ ମିଥ୍ୟା ବୋଲି ଗ୍ରହଣ କରାଯିବ, ଏଭଳି ଭାବରେ ବିଭିନ୍ନ ଯୁକ୍ତି ଦେଉଛନ୍ତି ଶୁକ୍ରାଚାର୍ଯ୍ୟ କହିବା ଉଦ୍ଦେଶ୍ୟ ତମେ ବର୍ତ୍ତମାନ ସମୟ ଅଛି ତମେ ମନା କରିବ, ତମେ ଯାହା କହିଥିଲ ଯେ ସତ୍ୟ କରିଥିଲ କିନ୍ତୁ ସିଏ ତ ଛଳନ କରୁଛନ୍ତି ନା, ସେ ପ୍ରକୃତରେ ଛୋଟ ଛୋଟ ପାଦରେ ତୁମକୁ ନେବେନି ଭୂମି ନେବେନି, ସିଏ ତାଙ୍କର ବିରାଟ ପଦ ଦେଖେଇବେ, ବିରାଟ ପଦ ଦେଖେଇବେ ତ୍ରିବିକ୍ରମ ବୋଲି କୁହାଯାଉଛି, ବାବୁଙ୍କର ଗୋଟେ ନାମ ହେଉଛି ତ୍ରିବିକ୍ରମ, ତିନୋଟି ବିକ୍ରମ ସେ ଦେଖେଇଛନ୍ତି, ତେଣୁ ତାଙ୍କର ବିଶାଳ ପାଦରେ ସବୁକିଛି ଦୁଇ ପାଦରେ ସେ ସବୁ ଗ୍ରହଣ କରିଦେବେ, ତେଣୁ ତୃତୀୟ ପାଦରେ ତମେ କ'ଣ ତାଙ୍କୁ ପ୍ରଦାନ କରିବ, ତେଣୁ ସେ ବିଭିନ୍ନ ସ୍ଥାନରେ ଯୋଉ କେତେବେଳେ ମିଥ୍ୟା କୁହାଯିବ କହିକି ସେ ସବୁ କହିବେ ଅନ୍ତିମ ସମୟରେ ସେଟା କୁହାଯିବ ଯେ ଏହି ସ୍ଥାନମାନଙ୍କରେ ଆମେ ମିଥ୍ୟା କହିପାରିବେ, ଆମେ ଦେଖିବା ମଧ୍ୟ ଶାସ୍ତ୍ର ମଧ୍ୟ ଭଗବାନ ନିଜେ ମଧ୍ୟ କହିଛନ୍ତି ଯେମିତି ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜଙ୍କୁ କହିଦେବା ଯେ ସେ ଗୋଟେ ଅସତ୍ୟ କହିବେ ବା ମିଥ୍ୟା କହିବେ, କ'ଣ ସେ ମିଥ୍ୟା ନା ଅସତନା ପାପ ହେଇଯାଇଛି, ଦ୍ରୋଣାଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ ଭୀଷ୍ମାଚାର୍ଯ୍ୟ ଏମାନେ ସବୁ କୌରବ ପକ୍ଷରେ ରହିଛନ୍ତି, ତେଣୁ ପାଣ୍ଡବ ପକ୍ଷରେ ଭଗବାନ ରହିକି ସ୍ୱୟଂ ରହିକି ତାଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ତାଙ୍କର ଅର୍ଜୁନଙ୍କୁ ସାରଥି ହିସାବରେ ତାଙ୍କୁ ସାହାଯ୍ୟ କରୁଛନ୍ତି, ତେଣୁ ଦ୍ରୋଣାଚାର୍ଯ୍ୟଙ୍କ ମତରେ ଯଦି ଅସ୍ତ୍ର ଥିବ ତାହେଲେ ତାଙ୍କୁ କିଏ ହତ୍ୟା କରିପାରିବେ ନାହିଁ, କିନ୍ତୁ ଦୁଷ୍ଟଧୁନ ଯଜ୍ଞରୁ ଯାହା ଦେଇଛନ୍ତି ଦ୍ରୌପଦୀ ଏବଂ ଦୁଷ୍ଟଧୁନ ଦୁଃଖ ତାଙ୍କର ପୁତ୍ର ଏବଂ କନ୍ୟା ଯାହା ଦେଇଛନ୍ତି ଯଜ୍ଞରୁ ଯାହା ଦେଇଛନ୍ତି ଦୁଷ୍ଟଧୁନ ଯାହା ଦେଇଛି କାରଣ ଯଥାଇଛନ୍ତି ତାର ଉଦ୍ଦେଶ୍ୟ ହେଉଛି ସେ ଦ୍ରୋଣକୁ ହତ୍ୟା କରିବେ, ଦ୍ରୌପଦ ସେଥିପାଇଁ ଯଜ୍ଞ କରିଥିଲେ, ତେଣୁ କିନ୍ତୁ ଯଦି ଦ୍ରୋଣାଚାର୍ଯ୍ୟ ହାତରେ ଅସ୍ତ୍ର ଅଛି ତାହେଲେ ସେ ତାଙ୍କୁ ମାରିପାରିବେ ନାହିଁ, ତେଣୁ ସେଠି ଅସତ୍ୟର ଆଶ୍ରୟ ନେବାକୁ ପଡ଼ିବ, ଭଗବାନ କୃଷ୍ଣ ନିଜେ କହୁଛନ୍ତି ଯୁଧିଷ୍ଠିରଙ୍କୁ, ଏ ହଁ ଯୁଧିଷ୍ଠିର କହୁଛନ୍ତି ଯେ ତମେ କହିବ ଦ୍ରୋଣାଚାର୍ଯ୍ୟଙ୍କୁ ଯେ ତାଙ୍କର ପୁତ୍ର ମୃତ୍ୟୁବରଣ କରିଛି, ଅବଶ୍ୟ ପ୍ରଥମେ ଅନ୍ୟମାନେ କହୁଥିଲେ ଦ୍ରୋଣାଚାର୍ଯ୍ୟଙ୍କୁ କିନ୍ତୁ ସେ ବିଶ୍ୱାସ କରୁନଥିଲେ, କାରଣ ପ୍ରକୃତରେ ଅସତ୍ୟମା ସେ ଅମର ସେ ଏପର୍ଯ୍ୟନ୍ତ ବଞ୍ଚିକି ରହିଛନ୍ତି, କେତେଜଣ ଅଛନ୍ତି ଅଶ୍ୱତ୍ଥାମା ପର୍ଶୁରାମ ହନୁମାନ ବିଭୀଷଣ ଏମାନେ ମୃତ୍ୟୁବରଣ କରିନାହାନ୍ତି, ସେମାନେ ଅମର ହେଇକି ରହିଛନ୍ତି, ତେଣୁ ଦ୍ରୋଣାଚାର୍ଯ୍ୟ ବିଶ୍ୱାସ କରିପାରିଲେନି, ତେଣୁ ଦ୍ରୋଣାଚାର୍ଯ୍ୟ ଯଦି ଯୁଧିଷ୍ଠିର ମହାରାଜ ମୋତେ କହିବେ ଯେ ପ୍ରକୃତରେ ମୋର ପୁତ୍ର ମୃତ୍ୟୁ ହେଇଛି ତାହେଲେ ମୁଁ ଜାଣିବି ଏକ ସତ୍ୟ, ତେଣୁ ଯୁଧିଷ୍ଠିର ମହାରାଜ କହିବା ଆଗେ କହିବା ପାଇଁ ଯୁଧିଷ୍ଠିର ମହାରାଜଙ୍କୁ ସବୁ ମୁଁ କହିବି ଅସତ୍ୟ କହିବି ମିଥ୍ୟା କହିବି, ତେଣୁ ବ୍ୟବସ୍ଥା କରାଗଲା ଯେ ତମେ କହିବ ନରେ ବା ଗୁଞ୍ଜରେ ଅସତ୍ୟ ନରେ ବା ଗୁଞ୍ଜରେ ଗୁଞ୍ଜ ମାନେ ହାତୀ, କାରଣ ପ୍ରକୃତରେ ଭୀମ ଯାଇକି ଗୋଟେ ହାତୀକୁ ମାରିଦେଇଥିଲେ ଅସତମାନଙ୍କ ହାତୀକୁ ମାରିଦେଇଥିଲେ କାଟିଦେଇଥିଲେ ସେ ମୃତ୍ୟୁବରଣ କରିଥିଲେ, ତେଣୁ ଯୁଧିଷ୍ଠିର ମହାରାଜ ସେ କଥା କହିଥିଲେ ରାଜ ଯେ ନରେ ବା ଗୁଞ୍ଜରେ ଅସତମାନ ନରେ ଯେତେବେଳେ କହିବାକୁ ଆସୁଛନ୍ତି ନରେ ଶବ୍ଦଟା ସେ ଶୁଣିପାରୁଛନ୍ତି ରାଜାଟା, ଗୁଞ୍ଜରେ ଶବ୍ଦଟାକୁ ଶପଥ ନେଇଯାଇଛି ସେ ଆଉ ଶୁଣିପାରୁନି, ତେଣୁ ସେ ଅସ୍ତ୍ରତ୍ୟାଗ କରିଦେଇଛନ୍ତି ଏବଂ ତାଙ୍କୁ ଦୁଷ୍ଟଧୁନ ତାଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ସେଇଥିପାଇଁ ଯୁଧିଷ୍ଠିର ମହାରାଜ ଯେହେତୁ ଭଗବାନ କହିଲେ ଯେ ତମେ ଏ ଅସତ୍ୟଟା କୁହ କିନ୍ତୁ ସେ କହିଲେନି, ସେଇଥିପାଇଁ ଯୁଧିଷ୍ଠିର ମହାରାଜ ଯେତେବେଳେ ଭଗବତ ଯାଇଛନ୍ତି কিন্তু সে নর্ক নর্ক পথ দেখে গেছে, নর্ক যাই না কিন্তু নর্ক পথ দেখে গেছে, ইলেকট্রন নর্ক দেখে দেখে যাচ্ছে। এটা হচ্ছে একটা দণ্ড অবস্থা প্রার্থনা। ভগবান যাহা কৌশলী সেটা বুঝা পড়ে সত্য রূপ, ভগবান যেটা কাজে তোমার সত্য করবো সেটা গ্রহণ করিয়া পড়বে। সেটাই ভগবান কহিলেন সর্বধর্মান পরিত্যাজ্য মামেব শরণম ব্রজ। সেটি আমি দেখিলামি যে এটা অধর্ম হয়েছিল, এটা অসত্যটা অধর্ম জিনিস। কিন্তু যদি আমি চিন্তা করিবা যে অসত্য কহিবা না এটা ঠিক হবনি, আমি যেকোনো পরিস্থিতি সত্য কহিবা। কিন্তু গান্ধীজি গান্ধীজি সত্য আচরণ করুথিলে, সত্য গ্রহণ করুথিলে। সিলেকশন করে মাই এক্সপেরিমেন্ট উইথ ট্রুথ সে বলে এক্সপেরিমেন্ট করে এবং আমি পড়তে পারি। মুঁ যে স্কুল ক্লাসে পড়তে মুঁ সেই বই পড়িকি আসছি। এই যে সত্য উপরে সে যে এক্সপেরিমেন্ট করছেন যা পরীক্ষা করছেন মাই এক্সপেরিমেন্ট উইথ ট্রুথ, তেমন একজন অচন্দ্র সে যেকোনো পরিস্থিতিতে সত্য কুয়াযাব। কিন্তু প্রকৃত সব সময় সত্য কুয়াযাবার কথা নয়, শাস্ত্রের মধ্যে কুয়াযাইছে জন উপরে সংকট আসতে হচ্ছে, মৃত্যু সংকট আসতে হচ্ছে, সেতেবেলে সে মিথ্যা পাইপারে কম কুয়াইব সেটা, সেটা বিষয় সেতেবেলে আলোচনা করিবা। তেমন যেটি দরকার পড়ছে সেটি মিথ্যা কহিয়া পড়ছে। তেমন আমি দেখিবা ভগবান পিতা বসুদেব, যেতবে বসুদেব বিবাহ করিকি আসছেন, দেবকে বিবাহ করিকি আসছেন, সেই সময় কংস কম করছি না তাঙ্ক রথকু টাঙ্ টাঙ্গি আসছেন। সেই সময় গোটে আকাশ বাণী হয়েছে যে যাহাঙ্কর রথ তুমি বাহার করছ তাঙ্কর অশ্বাহিত অষ্টম গর্ভ হন্তাতে আবুদ্ধ বলে কুহ। তুমি যাহাঙ্কর রথকু টাঙ্গি নৌছ তাঙ্কর অষ্টম গর্ভে যে যাহে সে তোমাকে হত্যা করে তাঙ্ক দ্বারা তুমি মুক্তি গ্রহণ করবে। এবার যখন শুনছেন সেতেবেলে সঙ্গে সঙ্গে কষ্ট কম করছেন না সে রথ নেই, রথ মানে সে রথ নেই টাইম সারি সার করছিল না, রথ নেই সঙ্গে সঙ্গে সে দেবকে হত্যা করতে পারবো না, দেবকে হত্যা করে আমি দেখি বসুদেব কিন্তু অসন্তর আশ্রয় নিয়েছেন। সে আর কহিলা না কাহিঁকি বসুদেব কহিবা আলোচনা করিবা যে কেন এই শ্লোক আমি বুঝতে নদী মু আর শ্লোক কেন একচাশ দেবে তা কেন একচাশ দেবে প্রিপারিং আসছি না যে সঙ্গে সঙ্গে কংস অলিপটি দেবকু হত্যা করা পাই আসিছি, দেবকর বেড়ু ধরিকি থা ধরিকি মারিয়া পাই বসে। তেমন বসুদেব যেতে কহিলে মধ্যে আকাশবাণী কে কোণ হয়েছিল না দেখিনি, যাই হোক সেটি কুহি যে বসুদেব বহুত প্রকার তাকে বুঝেছেন। বসুদেব ভগবানের পূর্ণ জ্ঞান রয়েছে, ভগবানের জ্ঞান শুনেছি অর্জুন সে যুদ্ধ করিবেন কহিলেন, কিন্তু ভগবান যখন জ্ঞান প্রদান করে সেতেবেলে সে কহিলেন হরিষি বচন তব নষ্ট মোহ স্মৃতি বর্তমান মোহ মোর নষ্ট হয়েছে, তেমন মু আপনার যা কহিবি তা হরিষি বচন তব সেটি আপনার মু ধর্ম কার্য করিবি হরিষি বচন তব আপনার যেমন কথা কিন্তু অধর্ম কহিলে মধ্যে মু সেটা করি তথা কিন্তু অধর্ম নিজের গুরু গুরু বা নিজের পিতা মামাকে হত্যা করিবা এটা কৃষ্ণের অধর্ম পিতা বলছে এটা অধর্ম হয়েছিল। কিন্তু ভগবান যেহেতু কৌশলী সেটা হচ্ছে ধর্ম, যে সেটাই বলা যে ধর্ম সে তত্ত্ব নিহিত গুহায়া ধর্ম তত্ত্ব আমার বহু গভীর সেটা সমস্ত বুঝিপারিবে না। মহাদেব যেন কথা সব কথা মহাদেব মানে যে কথা কহিলে সেটা গ্রহণ করিয়া করিবে, গুরুদেব কহিলে এটা করিয়া করিবে মানে সেটা করিয়া করিবে। সেটি আবার যে আমি নিজের বিচার করিবা এটা শাস্ত্রের এটা সম্মত নয়, শাস্ত্র সম্মত জিনিস নয়। তেমন শাস্ত্রকে বুঝিবা পাইলে মধ্য গুরুদেবর আশ্রয় নেওয়া পড়িবে। देखो नायकात्मा प्रवर्तन लभ्य नमे ध्यान भवना सूक्ष्म आमे वेद अध्ययन करके आमे धर्म विषय ज्ञान करता धर्म तत्व की बहुत गहरा तत्व बुझे हमें देखा पुत्र देवी का स्तुति अच्छी ध्रुवम ज्ञानम तस्मान परिहार्यते नतम सूक्ष्म नरस हमें सर्वदा वर्तमान में निश्चयरे इतिहास आज होगा सही वर्ष पर उन्होंने मुख्य से 3000 वर्ष बात सुन ली इन जाओ से वसुदेव बहुत प्रकार बुझे किंतु कौन सा क्षेत्र बुझे कौन सा कौन सी ना महाराज ऋषि जन राधा गुरु महाराज उन्होंने तो ये बुझला है अगर सत्ता क्षेत्र इस सत्ता को बहुत सुंदर आज से किंतु आतिरा कसते कहले जे नामस्य आत्य बैंसोन्यम जर्दै सहा असरिर्वाद पुत्रान समपैश्यस्य गतस्ते अवयमुक्तितम एदि गुटे संधि विच्छेद रहिछे संस्कृत जमाने तुमने बहुत भाषा तत्व भी तुमने ज्ञान अच्छी भाषा अच्छे बा व्याकरण ज्ञान रहिछे समाने के कलारे एक्सप्लेन करे बुझी करिए ये कौन सी वसुदेव कौन सी कामना कौन सी भय है ना ही अस्तास के भय सोमे जब भी से आसारी बात ये तो सुनी ले आकाशवाणी से मिले आसारी बात सब सारे काम कितना है हमें बोले आकाशवाणी होती है ना आसारी का बात कोई कह देते ना वसुदेव आंसर है लेकिन सब वो देते दुखी देने सब वो फेर मारे सामान दाना अंडा भेज चार प्रकार नीति व्यवहार करें मध्यम से देखिए तो दाना नहीं करेंगे ना এই সব বিভিন্ন প্রকার প্রশংসা করি এইভাবে তাকে ভেদ দশাই করি সব আগে তাহলে মাসে করি শান্ত করার এই তাঁর পত্নীকে মৃত্যুমুক্ত রক্ষা করার কিন্তু যেতে সব প্রেম মারলে বসে সেই যে নামে ভয়ং সৌম্য যদি সহ শরীর পুত্রান সমবেশে যথাস্তি অভয় পুত্রান से कौन से मिले आकाश में से मिले अस्यास्ति अष्टम वर्ग मंता दे अबुद्ध बिल्कुल ताकर अष्टम वर्ग में इति जाते हैं से तमरो हत्या कर दिया ये मुख्य तुम जानते हो ना ये तुम्हारा जो गोल को नोचे ताजर रहे ताकर अष्टम वर्ग में तुम हत्या कर दिया तुम अंकर भय पुत्र अष्टम वर्ग में ही भय अन्य वर्ग में भय नहीं কিন্তু এটি কথা পুত্রান পুত্রান মানে বহু বহু বছর কাজ গোটিয়ে পুত্র দাবি কোন পুত্রান রাজেন্দ্র সিং মহারাজ সে কিন্তু কলার ব্যাখ্যা করছিলেন আমি কিছু বর্ণনা করি কয়েক দেশ হচ্ছে পুত্রান সমর্পিত সে যতস্তে ভয় হতে যতস্তে ভয় যতস্তে ভয় অভয় মধ্যে যতস্তে ভয় অভয় মধ্যে অটা কাহিনী যে ক্লিয়ার হয়ে যাচ্ছে সেটা উচ্চারণ হবে যথাস্তে অভয় মুক্তি ভয় মুক্তি তো কেন অভয় মুক্তি তো কেন একা হয়ে শুধু সব জায়গা তো প্রকৃতরে সরস্বতী অর্থ করবে না আমি যে গুণটাকে বাহ্য অর্থ বলছি কষ হচ্ছে বলে কথা কিন্তু তার আরো কি অর্থ আছে সরস্বতীর অর্থ আরো কি আছে কষ হচ্ছে কেন না বসুদেব বলছেন পুত্রান সম সব পুত্র সমর্পণ করে সত্য পশে
ତେଣୁ ବସୁଦେବଙ୍କର ତାଙ୍କ ନାମ ହେଉଛି ଆଣକ ଡୁଙ୍ଗୁରୀ। ସେ ଯେଉଁ ଜନ୍ମ ପାଖରେ ସେପଟେ ଡୁଙ୍ଗୁରୀ ସେ ଗାଇଥିଲେ, ଦେବଲ ପରେ ଡୁଙ୍ଗୁରୀ ଗାଇଥିଲେ। ବସୁଦେବ ହେଉଛନ୍ତି କଶ୍ୟପଙ୍କର ଅବତାର। ବସୁଦେବ ଏବଂ ଦେବତୀ ଯେଉଁ କଶ୍ୟପ ଏବଂ ଅଦିତି ଏମାନଙ୍କର ଅବତାର ହେଉଛନ୍ତି ଏମାନେ। ଭଗବାନ ତିନି ଥର ଆସିଛନ୍ତି, ତାଙ୍କ ପୁତ୍ର ହିସାବରେ ଆସିଛନ୍ତି, ଏଇଟା ଦ୍ୱିତୀୟ ଥର ଆସିଛନ୍ତି କଶ୍ୟପ ଅଦିତି ପୁତ୍ର ହିସାବରେ ଆସିଛନ୍ତି ବାମନ ଦେବ ଉପରେ। ତୃତୀୟ ଥର ଆସିଲେ ଭଗବାନ କୃଷ୍ଣ ସ୍ୱୟଂ ଆସିବେ। ତେଣୁ ବସୁଦେବ ଖ୍ୟାତି ରହିଛି, ସାରା ବିଶ୍ୱର ଖ୍ୟାତି ରହିଛି। ସେ ହେଉଛନ୍ତି ସତ୍ୟ ସତ୍ୟବାଦ, ସବୁବେଳେ ସେ ସତ୍ୟ କହିବେ। ତେଣୁ ଯେତେ ତାହା ଯୁକ୍ତି ଦେଲେ ମଧ୍ୟ ସେଟା ଗ୍ରହଣ କରୁଛନ୍ତି। କିନ୍ତୁ ଏଇ କଥା ଯେତେବେଳେ କହିଲେ ସେତେବେଳେ ସେ ଗ୍ରହଣ କରିବେ ଯେ ବସୁଦେବ ବସୁଦେବ ମାନେ ସେ ନିଶ୍ଚିନ୍ତ ତାଙ୍କୁ ସତ୍ୟ ରକ୍ଷା କରିବେ। କିନ୍ତୁ ଆଗକୁ ଅର୍ଥ ହେଉଛି କ'ଣ ନା ସରସ୍ୱତୀ ଏଇଟା ଅର୍ଥ କରୁଛନ୍ତି ଯେ ପୁତ୍ରା ସମର୍ପଣ ଶେଷ, ସବୁ ପୁତ୍ର ମୁଁ ସମର୍ପଣ କରିବି, କିନ୍ତୁ ଯଥେଷ୍ଟ ଅଭୟ ନିଶ୍ଚିତ ଯାହାଙ୍କ ପାଖରୁ ଭୟ ଆସୁନି, ଅଭୟ ଆସୁଛି ଯାହାଙ୍କ ପାଇଁ ତୁମର ଭୟ ନାହିଁ ସେଇ ପୁତ୍ର ମୁଁ ଦେବି, କିନ୍ତୁ ଯାହାଙ୍କ ପାଖରେ ଭୟ ଅଛି ତାକୁ ମୁଁ ଦେବି। ତାର ଅର୍ଥ ହେଉଛି ଆଗ ଏଇଭଳିଆ। ତେଣୁ ଏଇଭଳି ଭାବରେ ବିଭିନ୍ନ ସ୍ଥାନରେ ମିଥ୍ୟା ମଧ୍ୟ କୁହାଯାଇଛି, କିନ୍ତୁ ସେ ମିଥ୍ୟା ମଧ୍ୟ ଯୁକ୍ତିସଙ୍ଗତ ରହିଛି। ଭଗବାନ ତ କହୁଛନ୍ତି ଯୁଧିଷ୍ଠିର ତମେ କୁହ ବୋଲି ମିଥ୍ୟା, ସେଥିରେ ଆଉ ବାଛିତା କହିଲାନି ଯେ ମୁଁ ଏଇଟା ମିଥ୍ୟା କହିବିନି। ଶ୍ରୀ ଶୁକ୍ରାଚାର୍ଯ୍ୟ କହିବେ ଅନ୍ତିମରେ ସେଟା ବର୍ଣ୍ଣନା କରାଯାଏ, ତେଣୁ ଆମେ ସେଟା ବର୍ଣ୍ଣନା କରୁନାହିଁ। ପାଞ୍ଚଟି ସାତଟି ସ୍ଥାନରେ ଏଇ ମିଥ୍ୟା କୁହାଯାଏ। ତେଣୁ ଯେଉଁମାନେ ଧର୍ମର ତତ୍ତ୍ୱ ଯେଉଁ ରହିଛି ଆମେ ସେଇଟା ଆଲୋଚନା କରିବା ଯେ ଧର୍ମର ତତ୍ତ୍ୱ ରହିଛି, ସେ ଧର୍ମର ତତ୍ତ୍ୱଟା ସମସ୍ତେ ବୁଝିପାରିଛନ୍ତି କାହିଁକି ଏସବୁ ଭଗବାନ ବୁଝିବାରେ କରୁଛନ୍ତି। ସାଧାରଣତଃ କ'ଣ ବୁଝିବେ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ବୃତ୍ତି ଦେବୀ ତାଙ୍କୁ ପ୍ରାର୍ଥନା କରୁଛନ୍ତି, ବିଦ୍ୱାନ ବ୍ୟକ୍ତି ମଧ୍ୟ ବୁଝିପାରୁନାହାନ୍ତି, ଆଉ ସାଧାରଣ ଲୋକମାନଙ୍କ କଥା କ'ଣ କହିବେ। ବୃତ୍ତି ଦେବୀ ତାଙ୍କର ଯେଉଁ ସ୍ତୁତି ରହିଛି ସେ ସ୍ତୁତିରେ ସେ କହୁଛନ୍ତି ଯେ ମାୟା ଜନିକା ଛନ୍ନ ଅଜ୍ଞାନ ଯୋଗ କ୍ଷମ ଅଜ୍ଞାନ ନଲକ୍ଷ ସେ ମୂଳଦୂଷା ନଟ ନାଟ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କୁନ୍ତି ଦେବୀଙ୍କର ବହୁତ ସ୍ତୁତି ଅଛି। ସେଥିପାଇଁ ପ୍ରଭୁପାଦ ମହାରାଜ କୁନ୍ତି ରାଣୀ କୁନ୍ତିଙ୍କ ଶିକ୍ଷା ପ୍ରତି ଗୋଟେ ସ୍ୱତନ୍ତ୍ର ବହି କରିଛନ୍ତି କୁନ୍ତି ଦେବୀଙ୍କର ସ୍ତୁତି। ସେଥିରେ ଗୋଟେ ଶ୍ଳୋକ ଏଠି କହୁଛି ଯେ ଭଗବାନ ସେ ପ୍ରାର୍ଥନା କରୁଛନ୍ତି ଯେ ଭଗବାନ ଚାଲିବା ପାଇଁ ଚାହୁଁଛନ୍ତି, କୁନ୍ତେତ ଯୁଦ୍ଧ ଶେଷ ହେଇଯାଇଛି, ତେଣୁ ବର୍ତ୍ତମାନ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞ ମାନେ ଯେଉଁ ବିଭିନ୍ନ ଯଜ୍ଞ ମାଧ୍ୟମରେ ବର୍ତ୍ତମାନ ଯୁଧିଷ୍ଠିର ମହାରାଜ ସବୁ ସମ୍ରାଟ ହେଇଛନ୍ତି, ତେଣୁ ବର୍ତ୍ତମାନ ପାଣ୍ଡବମାନଙ୍କର ଆବଶ୍ୟକତା ଥିଲା ସେ ସରିଯାଇଛି, ତେଣୁ ଭଗବାନ ତାଙ୍କୁ ପଡ଼ିଯାଏ ଦ୍ୱାରକା ଚାଲିଯାଏ। କିନ୍ତୁ କୁନ୍ତି ଦେବୀ ତାଙ୍କୁ ସ୍ତୁତି କରୁଛନ୍ତି, ସ୍ତୁତି କରି ଅନ୍ତରେ କହିବେ ଯେ ଆମେ କିଛି ଦିନ ଆଉ କିଛି ଦିନ ରୁହନ୍ତୁ, ସେ ସ୍ତୁତି ଗୋଟିଏ ଆମେ କହିବା। ସେଥିରେ ପ୍ରକୃତ ଧର୍ମ ବିଷୟରେ ସମସ୍ତେ ଜାଣିପାରିବେନି, ସେଟା କହିବେ ଯେ ମାୟା ଜନିକା ଛିନ୍ନ ଅଜ୍ଞାନ ଜ୍ଞାନ ନ ରଖି ସେ ମୃଦୁଷା ନଟ ନାଟ ଭଗବାନଙ୍କୁ ଭଗବାନଙ୍କୁ ସମସ୍ତେ ଜାଣିପାରିବେନି। ଏମିତିକି ଭଗବାନଙ୍କର ସ୍ୱୟଂ ଲୀଳା କରୁଥିଲେ ସେତେବେଳେ ଖୁବ୍ କ୍ୱଚିତ ରୂପେ ଜାଣନ୍ତି କିଏ ହେଉଛନ୍ତି ଭଗବାନ, ବୃନ୍ଦାବନ ଦେଖି ଜାଣନ୍ତିନି ସେ ଭଗବାନ। ଯେତେବେଳେ ଭଗବାନ ଗୋବର୍ଦ୍ଧନ ଲୀଳା କଲେ ସାତ ଦିନ ଧରିକି ଗୋବର୍ଦ୍ଧନ ଧାରଣ କରି ରହିଲେ, ତାପରେ ବର୍ଣ୍ଣନା କରାଯାଇଛି ଦଶମ ସ୍କନ୍ଧରେ ତା ପରେ ବର୍ଣ୍ଣନା କରାଯାଇଛି ଛବିଶ ଅଧ୍ୟାୟରେ ଯେ ବୃନ୍ଦାବନ ଜାଣୁଛନ୍ତି ପ୍ରକୃତରେ ଇଏ କିଏ, ଇଏ କ'ଣ ମାନେ ବହୁତ ଶକ୍ତି ସମ୍ପନ୍ନ ମାନେ ମହାପୁରୁଷ ନା ଭଗବାନ ନାରାୟଣ ସ୍ୱୟଂ ଆସିଛନ୍ତି ନା କିଏ ପ୍ରକୃତରେ କିଏ ଆଲୋଚନା। ଗର୍ଭ ମହାରାଜ ନନ୍ଦ ମହାରାଜ କୃଷ୍ଣ କିଏ କେମିତି ଜାଣିଛନ୍ତି ନା ଗର୍ଭ ମହାରାଜ କଥା ଗର୍ଭଭୂମି ଯେଉଁ କହିଥିଲେ ଭଗବାନଙ୍କର ନାମକରଣ ସମୟରେ ଗର୍ଭଭୂମି ଯେଉଁ କୃଷ୍ଣଙ୍କ ସମୟରେ କହିଥିଲେ ସେ କଥା ହିଁ ନନ୍ଦ ମହାରାଜ ବୁଝୁଛନ୍ତି, କିନ୍ତୁ ଗର୍ଭଭୂମି ଯେଉଁଟା କହିବାକୁ ଚାହୁଁଛନ୍ତି ସେଇଟା ନନ୍ଦ ମହାରାଜ ବୁଝିନାହାନ୍ତି। ଦୁଇ ପ୍ରକାର ଅର୍ଥ ରହିଛି ତାହେଲେ ନାରାୟଣ ସମ ବୋଲି କୁହାଯାଇଛି, କାହିଁକି ନା ପ୍ରକୃତରେ ଇଏ ହେଉଛି ନାରାୟଣ ସମ, ପ୍ରକୃତରେ ନାରାୟଣ ତାଙ୍କ ଭଳି ହେବେ କିନ୍ତୁ ପ୍ରକୃତରେ ସେ ନାରାୟଣଙ୍କ ଉଦ୍ଧାରେ, ଏକଥା ହେଲା ନନ୍ଦ ମହାରାଜ ବୁଝିବେନି। ତେଣୁ ସିଏ ହେଉଛନ୍ତି କାରଣ ମୋ ପୁଅର ଏତେ ଶକ୍ତି ଅଛି ଯେ ସିଏ ଭଗବାନ ନାରାୟଣଙ୍କ ଭଳି ଶକ୍ତି ସେ ପ୍ରାପ୍ତ ହୋଇଛି, ଏକଥା ନନ୍ଦ ମହାରାଜ ବୁଝୁଛନ୍ତି। ତେଣୁ ସେ ନନ୍ଦ ମହାରାଜ ସେଇ ବୃନ୍ଦାବନ ସତା କହୁଛନ୍ତି ଯେ ପ୍ରକୃତରେ ଇଏ ଗର୍ଭଭୂମି ଏମିତି ଭାବରେ କହିଥିଲେ, ତାଙ୍କୁ ବହୁତ ଶକ୍ତି ରହିଛି। ଯେଉଁ ଏଠି ଯେଉଁ କହିଯାଉଛି କୁତିଦେବୀ ଯେଉଁ କହୁଛନ୍ତି ଯେ ଭଗବାନଙ୍କୁ ସମସ୍ତେ ଜାଣିପାରିବେନି, ସେ ମାୟା ଦ୍ୱାରା ମାୟାଙ୍କ ଜଗତି କହିଲେ ପର୍ଦ୍ଦା ଦ୍ୱାରା ସେ ଆଡୁଆଳି ରହିଥାଏ। ମାୟା କହିଲେ ସତ ରଜ କଣ ତିନୋଟି ଗୁଣରେ କିଛି ଜଗତ ରହିଛନ୍ତି ସେମାନେ ଭଗବାନ ଜାଣିପାରିବେନି, ଏଟା ନିଶ୍ଚିତ। ଇଏ ମାୟାଙ୍କ ଜଗତିକା ଦ୍ୱାରା ସେ ଆଚ୍ଛନ୍ନ ହେଇକି ରହିଛି, ମାୟା ଜଗତିକା ଆଚ୍ଛନ୍ନ। ତେଣୁ ମାୟା କୌଣସି ଅଧିକ ରହିଛନ୍ତି, ମାୟା ଅଧିକ କୌଣସି ରହିଛନ୍ତି ନା ଅଜ୍ଞ, ଯେଉଁମାନେ ଅଜ୍ଞ ମୁକ୍ତ ବ୍ୟକ୍ତି ସେମାନେ ମାୟା ଅଧିକ ରହିଛନ୍ତି। ତେଣୁ ଭଗବାନ ହେଉଛନ୍ତି ଅଧ୍ୟକ୍ଷ, ଆମର ଶରୀରର ଯେଉଁ ଅକ୍ଷମ ବା ଆମର ସବୁ ଯେଉଁ ଇନ୍ଦ୍ରିୟ ସବୁ ଅଛି ଆଉ ଉଦ୍ଧାର ହେଉଛନ୍ତି ଭଗବାନ। ତେଣୁ ଭଗବାନଙ୍କ ଆମେ କିଛି ଜାଣିନୁ, ସେ ଭାବରେ କିନ୍ତୁ ମାୟା ଅଧିକ ରହିଛି। ତେଣୁ ଭଗବାନଙ୍କର ନ ଭାବି ସେ ମୂଳ ଦୋଷା ନଟ ନାଟୁ ସବୁ କଥା ଭଗବାନ ସେ ଜାଣିପାରେନି ମୂଳ, ଯେଉଁମାନେ ଅଜ୍ଞ ବ୍ୟକ୍ତି ସେମାନେ ଭଗବାନ ଜାଣିପାରନ୍ତି କିଭଳି ନା ନଟ ନାଟୁ ସବୁ କଥା। ଆମେ ଦେଖିବା ଯେଉଁ ନାଟକ ଇତ୍ୟାଦି ହେଉଛି ତା ଦେହରେ କିଏ ରାଜା ହେଉଛନ୍ତି କିଏ ରାଣୀ ହେଉଛନ୍ତି ବିଭିନ୍ନ ରୋଲ୍ କରୁଛନ୍ତି, କିନ୍ତୁ ସେ ଏଭଳି ଭାବରେ ଦେଶ ପଡ଼ିକି ଆସିଥିବେ ସେ ପ୍ରକୃତରେ କିଏ ସେ ଜାଣିପାରିବେ। ତାଙ୍କର ଜଣଙ୍କର ଛୋଟ ପିଲା ତାଙ୍କର ପିତା ମଧ୍ୟ ଯଦି ସେଠି ରାଜା ହେଇକି ଆସୁଛନ୍ତି ସେ ଜାଣିପାରିବନି ଯେ ଇଏ ମୋର ବାପା ସେ ଭାବୁ ଏଇ ରାଜା କେମିତି ଆସିଛନ୍ତି, ସେ ଜାଣିପାରିବନି ଯେ ତାଙ୍କ ପିତା ଏଇ ରୋଲ୍ କରୁଛନ୍ତି। ତେଣୁ ସେଇଭଳି ଭାବେ ଭଗବାନ ଏଠି ସବୁଠାରେ ବିଦ୍ୟମାନ ଅଛନ୍ତି, କିନ୍ତୁ ଯେଉଁମାନେ ମୃତ୍ୟୁ ବ୍ୟକ୍ତି ସେମାନେ ଜାଣିପାରୁନାହାନ୍ତି ଯେ ଭଗବାନ କେଉଁଠି ଅଛନ୍ତି, ସେମାନେ କହିବେ ଭଗବାନ କାହିଁକି କହୁଛି ନାସ୍ତିକ ବ୍ୟକ୍ତିମାନେ ସେଟା କହୁଛନ୍ତି। ଏସବୁ ଭାଷାରେ ବିଷ୍ଣୁ ଚତୁର୍ଥ କହୁଛନ୍ତି ଯେ ପାଣ୍ଡବାନ ସୁଭକ୍ତାନ ପାଳୟନବି ସର୍ବ ଅନ୍ତର୍ଯ୍ୟାନବି ମୂରପି ପାଣ୍ଡବାନ ମୂରପି ଅଶୋତ୍ମାଦି ପାଣ୍ଡବ ପଦାର୍ଥ ଅସ୍ତ୍ର ଦେଖାଇଛି। ଭଗବାନ ପାଣ୍ଡବମାନଙ୍କୁ ରକ୍ଷା କରୁଛନ୍ତି, ଭଗବାନ ତାଙ୍କ ଭକ୍ତମାନ ରକ୍ଷା କରିବେ, କିନ୍ତୁ ପାଣ୍ଡବମାନେ ହେଉଛନ୍ତି ତାଙ୍କ ଅତ୍ୟନ୍ତ ପ୍ରିୟ ଭକ୍ତ, କିନ୍ତୁ ପାଣ୍ଡବମାନେ ସୁବର୍ତ୍ତମାନ ପାଳନ ତାଙ୍କୁ ପାଳନ କରୁଛନ୍ତି, କିନ୍ତୁ ସର୍ବାନ୍ତର୍ଯ୍ୟାମୀ ସେ ମଧ୍ୟ ସମସ୍ତଙ୍କର ଅନ୍ତର୍ ହେଉଛନ୍ତି ଅନ୍ତର୍ଯ୍ୟାମୀ ରହୁଛନ୍ତି, କିନ୍ତୁ ଅଶ୍ୱତ୍ଥନାଦି ପାଣ୍ଡବ ପଦାର୍ଥ ଅସ୍ତ୍ର ଦେଖାଛି। ପାଣ୍ଡବ ପୁତ୍ରମାନଙ୍କୁ ମାରିଦେଲେ ଅସତାନ ମାରିଦେଲେ ଅସତାନଙ୍କର ଉପରେ ମଧ୍ୟ ଭଗବାନ ରହିଛନ୍ତି ଅତ୍ୟାଚାର ଉପରେ, ପୁଣି କେମିତି ସେ ତାଙ୍କୁ ପାଣ୍ଡବ ପୁତ୍ରମାନଙ୍କୁ ହତ୍ୟା କରିବା ପାଇଁ କେମିତି ତାଙ୍କୁ ପ୍ରେରଣା ଦେବେ, ଭଗବାନଙ୍କ ବିନା ଆନନ୍ଦରେ କ'ଣ ସେ କରିପାରିବେ, ଭଗବାନ ବିନା ଆନନ୍ଦରେ ଘାସ ପତ୍ରଟେ ହେଲୁନି। ଭଗବତ ଭଗବାନ କହିଛନ୍ତି ଉପଦେଷ୍ଟା ଅନୁମନ୍ତା ଚାହା ଭକ୍ତା ମହେଶ୍ୱର, ଭଗବାନ ହେଉଛନ୍ତି ଅନୁମନ୍ତ, ଯାହା ସବୁ ହେଉଛି ଭଗବାନଙ୍କ ଅନୁମତି ରହୁଛି। ଏ କଥାରେ ମୁଁ ସାଧାରଣତଃ ଲୋକମାନେ ଏଇଟାକୁ ଠିକ୍ ଭାବେ ବୁଝିପାରୁନି, ସେମାନେ ଭାବନ୍ତି ଭଗବାନ ଏଇଟା ଚାହୁଁଛନ୍ତି, ଜଣେ ଚୋରି କରୁଛି ମାନେ ସେ ଭାବନ୍ତି ଭଗବାନଙ୍କୁ ଏଇଟା ଚାହୁଁଛି ଚୋରି କରିବା ପାଇଁ ଚାହୁଁଛି, ମୁଁ ଚୋରି କରିବି ଭଗବାନଙ୍କୁ ଜାନୁଆ କେବେ ମୁଁ ଚୋରି କରିବି, ଭଗବାନ ଯଦି ଅନୁମତି ପ୍ରଦାନ ନ କରିବେ ତାହେଲେ ମୁଁ ଚୋରି କରିପାରିବି, ଏଇଭଳିଆ ଚୋର ମଧ୍ୟ ଜଷ୍ଟିଫିକେସନ୍ ରହୁଛି। କିନ୍ତୁ ପ୍ରକୃତରେ ଭଗବାନଙ୍କର ଅନୁମତି ଆଉ ଭଗବାନ ଇଚ୍ଛା ପାଇଁ ତଫାତ ରହିଛି, ଏ ଦୁଇଟା ଜିନିଷ ସାଧାରଣ ବୁଝିପାରେ ସାଧାରଣ ଲୋକମାନେ ବୁଝିପାରନ୍ତି। ଭଗବାନ କ'ଣ ଚାହୁଁଛନ୍ତି, ଭଗବାନ ଚାହୁଁଛନ୍ତି ଯେ ସର୍ବଧର୍ମ ପରିତ୍ୟ ମାନକ ଚରଣ କର, ସବୁ ଧର୍ମ ତା ପାଇଁ ମୋ ଚରଣରେ ଆସୁଛି, କିନ୍ତୁ ଜଣେ ଲୋକ ଚାହୁଁନି ଭଗବାନ ଚରଣ ଯିବା ପାଇଁ ସେତେବେଳେ ଭଗବାନଙ୍କୁ ଅନୁମତି ପ୍ରଦାନ କରୁଛନ୍ତି, ଏ ଦୁଇଟି ତଫାତ ରହିଛି। ଏଟା ହେଉଛି ଭଗବାନ କ'ଣ ଚାହୁଁଛନ୍ତି, ଭଗବାନ କେଉଁଟା ଅନୁଭୂତି ଦେଉଛନ୍ତି, ଏ ଯେମିତି ତଫାତ ରହିଛି, ସୂକ୍ଷ୍ମ ଜିନିଷ ସାଧାରଣତଃ ଲୋକମାନେ ବୁଝିପାରନ୍ତି। କିନ୍ତୁ ଜାଣୁ ଯେଉଁ ଅସତନା ଯେଉଁ ପାଣ୍ଡବପୁତ୍ରଙ୍କୁ ହତ୍ୟା କଲେ ଯେ ଭଗବାନ ଯଦି ଅନୁଭୂତି ପ୍ରଦାନ କରୁଛି, ତେଣୁ ଭଗବାନ ଏକ ପକ୍ଷରେ ପାଣ୍ଡବମାନଙ୍କର ରକ୍ଷା କରୁଛନ୍ତି ପାଳନ କରୁଛନ୍ତି, କିନ୍ତୁ ଅନ୍ୟ ପକ୍ଷରେ ତାଙ୍କ ପୁତ୍ରମାନଙ୍କୁ ହତ୍ୟା କରୁଛନ୍ତି, ତେଣୁ ବୁଦ୍ଧି ଦେବୀ ସେ କଥା କହୁଛନ୍ତି। ପୁଣି କ'ଣ ହେଉଛି ନା ସ୍ୱୟଂ ନାସ୍ତ୍ରୋପି ଅସ୍ତ୍ର ଗୁଣା, ଭଗବାନ ପ୍ରତିଜ୍ଞା କଲେ ଯେ ମୁଁ ଅସ୍ତ୍ର ଧାରଣ କରିବିନି, କିନ୍ତୁ ଯେତେବେଳେ ଭୀଷ୍ମଦେବ ଅର୍ଜୁନଙ୍କ ସହିତ ବହୁତ ଭୀଷଣ ଯୁଦ୍ଧ କଲେ ସେତେବେଳେ ନିଜେ ଅସ୍ତ୍ର ଧରିକି ଆସିଛନ୍ତି ତାଙ୍କୁ ମାରିବା ପାଇଁ। ତେଣୁ ଏସବୁ ସାଧାରଣ ଲୋକମାନେ ବୁଝିପାରିବେନି ଏଇଟା କାହିଁକି ହେଉଛି, ଏଟା ଭଗବାନ ଭକ୍ତ ଭକ୍ତ ବତ୍ସଳତା ପାଇଁ ସାଧାରଣତଃ ଲୋକମାନେ ସେଟା ବୁଝିପାରିବେ। ଏବଂ ତୃତୀୟ ହେଉଛି ଶିଷ୍ଟ ପାଳନ କରୁଥିବି ଭୀଷ୍ମାଦି ସଂହାର, ଭଗବାନ ତାଙ୍କର ଶିଷ୍ଟ ତାଙ୍କର ବର୍ତ୍ତମାନ ପାଳନ କରନ୍ତି। ଏଇଟା ହେଲା କଣ ବିଷ୍ଣୁ ସେ ହତ୍ୟା କରିଛନ୍ତି। ମୁଁ ତୋମେ କହିଥିଲି ଆମର ଜଣେ ଭକ୍ତ ସେଠି ଅଭ୍ୟାସନ କରିଥିଲେ ଯେ କହିଲେ ଭୀଷ୍ମଙ୍କର ମାନେ ଇଚ୍ଛା ମଧ୍ୟ ରହିଛି ଆଉ ଭୀଷ୍ମ କଣ ସେ ମାନିଲେ। କିନ୍ତୁ ଏଇଟା ମୁଁ କହୁନି, ଏଇଟା ବିଶ୍ୱନାଥ ଚତୁର୍ଥ କହୁଛନ୍ତି। ବିଶ୍ୱନାଥ ଚତୁର୍ଥ କହୁଛନ୍ତି ଶିଷ୍ଟ ପାଳନ କରୁଥିବ ବି ଭୀଷ୍ମାଦି ସଂଘାରେଶ ଭୀଷ୍ମଙ୍କୁ ସେ ହତ୍ୟା କରିଛନ୍ତି। ସବୁ କାରଣ କାରଣ ଭଗବାନ ଏଇଟାକୁ ମଧ୍ୟ ଡାଉଟ୍ ରହୁଛି ସେ ଜଣଙ୍କ ଭୀଷ୍ମ ଯଦିଓ ଇଚ୍ଛା ମଧ୍ୟ ରହିଛି କିନ୍ତୁ ଏଠି ଭଗବାନ କହୁଛନ୍ତି ନା ଭୀଷ୍ମାଦି ସଂଘାରେଶ ଭୀଷ୍ମଙ୍କୁ ସେ ହତ୍ୟା କରିଛନ୍ତି ଭଗବାନ। ଏଇଟା ମୁଁ କହୁନି, ମୋ ମନ କହୁନି, ଏଇଟା ବିଶ୍ୱନାଥ ଚତୁର୍ଥ କହୁଛନ୍ତି। ଏବଂ ସେହିଭଳି ଭାବେ ଦ୍ରୌପଦୀ ସୁଭଦ୍ରାର ଅତି ସ୍ନେହ ନାହିଁ ତତ୍ ପୁତ୍ରା ଘାତରିଷି। ଦ୍ରୌପଦୀ ଭଗବାନ କେତେ ପ୍ରିୟ, ପୁଣି ସୁଭଦ୍ରା ମଧ୍ୟ ଭଗବାନଙ୍କୁ ନିଜେ ଧୋଉନି, ତାଙ୍କ ପୁତ୍ରମାନେ ମଧ୍ୟ ହତ୍ୟା କରାଯାଇଛି, ଭଗବାନ ସେଟା ଆଉ ଦେଇଛି ବୋଲି ସେଟା ହେଉଛି ନା। ତେଣୁ ତବଲୀଳା କିନ୍ତୁ ଜାଣିପାରୁନାହାନ୍ତି। ଗୋଟେ ନାଟକରେ ଯେଉଁମାନେ ରୋଲ୍ କରୁଛନ୍ତି ତାକୁ ସାଧାରଣ ଲୋକ ଜାଣିପାରିବେନି, ସେଇଭଳି ଭାବରେ ତାର ଅର୍ଥ ଅଛି ଏଇଟା। କିନ୍ତୁ ପ୍ରକୃତ ଅର୍ଥ ତାଙ୍କର ମନରେ କ'ଣ ଭାବନା ଅଛି, ସରସ୍ୱତୀ କ'ଣ ତା ଅର୍ଥ କରୁଛନ୍ତି ତାକୁ ଆମର ଆଚାର୍ଯ୍ୟମାନେ ତାଙ୍କର ଅର୍ଥ ବୁଝେଇଛନ୍ତି। ତେଣୁ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି ଧର୍ମ ସେ ତତ୍ତ୍ୱ ନିହିତ ଗୟା, ଧର୍ମ ତତ୍ତ୍ୱ ଏତେ ଗଭୀର ସାଧାରଣ ଲୋକମାନେ ବୁଝିପାରିବେ ନାହିଁ। ସେଥିପାଇଁ ଧର୍ମ ତତ୍ତ୍ୱକୁ ବିଶ୍ଳେଷଣ କରିବା ପାଇଁ ତତ୍ତ୍ୱବି ଯେଉଁମାନେ ମହାଜନ ସେମାନେ ଯେଉଁଟା କହିବେ ସେଟା କିନ୍ତୁ ଆମର ଶୁକ୍ରାଚାର୍ଯ୍ୟ ମହାଜନ ନୁହନ୍ତି, ବଳି ମହାରାଜ ମହାଜନ ଗୁରୁଙ୍କ ଆଦେଶକୁ ଲଙ୍ଘନ କରିକି ସେ ମହାଜନ ହେଇଛି। ଗୁରୁଙ୍କର ଆଦେଶକୁ ଲଙ୍ଘନ କରିବା କଥା ନୁହଁ, ଯେଉଁମାନେ ଗୁରୁଙ୍କର ଆଦେଶକୁ ଲଙ୍ଘନ କରିବେ ସେମାନେ ନାଟକ ପତନ କୁହାଯାଉଛି। କିନ୍ତୁ ବଳି ମହାରାଜ ତାଙ୍କର ଗୁରୁଙ୍କର ଆଦେଶକୁ ଲଙ୍ଘନ କରିକି ସେ ଜଣେ ମହାପୁରୁଷ ହେଇଛନ୍ତି, ମହାଜନ ହେଇଛନ୍ତି। ତେଣୁ ଏଇ ସେ ବର୍ଣ୍ଣନା କରାଯିବ, ଶୁକ୍ରାଚାର୍ଯ୍ୟ କହିବେ କେମିତି କୋଉ କୋଉ ସ୍ଥାନରେ ଜଣେ ମିଥ୍ୟା କହିପାରିବେ। ଜୟ ଶ୍ରୀ ମହାପ୍ରଭୁ, ଜୟ ଶ୍ରୀ ଗୋପାଳ, ଜୟ ଶ୍ରୀ ଦେବ କି ଆନନ୍ଦ କବି ବୈଷ୍ଣବୀ।